ଜିନିଷ ନିଜର ଫାଇଦା ପାଇଁ ତମେ ମାନେ ମତେ ଆଜି ନାୟକରୁ ଖଳନାୟକ ସଜେଇଛ।
ମୁଁ